ଭାଇ କଣ କିଛି କହିଲନି ତମ ଦିଦିଙ୍କୁ ମେଳ ତ ଉଠିଗଲା, ତେବେ ଆମର କେବେ ଉଠିବ? ଏଇ ଜ୍ୟେଷ୍ଠ ଆସାର ପରେ କଣ ତମ ମେଳ ଉଠିବ? ତ
Thank you.